ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ମାଳଦ୍ୱୀପର ଆଜି 60ତମ ସ୍ୱାଧୀନତା ଦିବସ ପାଳନ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାମିଲନାଡୁକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଯାଇ ବିବିଧ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ଅପରେସନ୍ ସିନ୍ଦୁର ସମ୍ପର୍କିତ ସ୍ୱତନ୍ତ୍ର ଆଲୋଚନା ଆସନ୍ତା ସୋମବାର ଦିନ ଲୋକସଭାରେ ଓ ମଙ୍ଗଳବାର ଦିନ ରାଜ୍ୟସଭାରେ ଅନୁଷ୍ଠିତ ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସୂଚନା। ଦେଶ ଆଜି ପାଳନ କରୁଛି କାର୍ଗିଲ ବିଜୟ ଦିବସର 26ତମ ବାର୍ଷିକୀ ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ରେ ଆଜି ଚତୁର୍ଥ ଦିନରେ ଗତକାଲିର ସ୍କୋର 7 ୱିକେଟ୍ରେ 544 ରନ୍ରୁ ବ୍ୟାଟିଂ ଆରମ୍ଭ କରିବ ଇଂଲଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମାଳଦ୍ୱୀପର 60ତମ ସ୍ୱାଧୀନତା ଦିବସ ପାଳନ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେବେ। ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ସ୍ୱତନ୍ତ୍ର ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ସରକାରୀ ଗସ୍ତରେ ଯାଇ ଆଜି ମ୍ୟାଲେଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ଯୋଗଦେବେ। ଗତକାଲି ଶ୍ରୀ ମୋଦିଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ମୁଇଜୁ ଏବଂ ମାଳଦ୍ୱୀପର ପ୍ରଥମ ମହିଳା ସାଜିଦା ମହମ୍ମଦଙ୍କ ପକ୍ଷରୁ ଏକ ନୈଶ୍ୟଭୋଜିର ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ନିମନ୍ତ୍ରଣ ଲାଗି କୃତଜ୍ଞତା ଜଣାଇବା ସହିତ ସ୍ୱାଧୀନତା ଦିବସ ଅବସରରେ ମାଳଦ୍ୱୀପବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ମାଳଦ୍ୱୀପ ରାଷ୍ଟ୍ରପତି ସର୍ବାଧିକ ଦିନ ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିବାରେ ଶ୍ରୀ ମୋଦି ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱ ଅଧିକ ସଶକ୍ତ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଳଦ୍ୱୀପ ଗସ୍ତ ଅବସରରେ ଗତକାଲି ଦୁଇ ଦେଶ ମଧ୍ୟରେ ବିବିଧ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ 6ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମତ୍ସ୍ୟଚାଷ, ପାଣିପାଗ, ଡିଜିଟାଲ ସାଧାରଣ ଭିତ୍ତିଭୂମି, UPI, ଔଷଧ ଓ ଋଣ ସହାୟତା କ୍ଷେତ୍ରରେ ଏହି ବୁଝାମଣାପତ୍ରଗୁଡ଼ିକ ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ମାଳଦ୍ୱୀପର ଭିତ୍ତିଭୂମି ବିକାଶ ସମେତ ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ପୂରଣ କରିବା ଲାଗି ଭାରତ 4,850 କୋଟି ଟଙ୍କାର ନୂତନ ଋଣ ସହାୟତା ସମ୍ପର୍କରେ ଘୋଷଣା କରିଛି। ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହେବା, ଉଭୟ ପକ୍ଷ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଛି। ପରେ ଦୁଇ ଦେଶ ପକ୍ଷରୁ ଜାରି କରାଯାଇଥିବା ଏକ ମିଳିତ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରତିରକ୍ଷା କ୍ଷେତ୍ରରେ ମାଳଦ୍ୱୀପକୁ ସଶକ୍ତ କରିବା ଦିଗରେ ଭାରତର ସମର୍ଥନ ଜାରି ରହିବ ବୋଲି ସୁନିଶ୍ଚିତ କରିଛନ୍ତି। ପ୍ରତିରକ୍ଷା ଓ ସୁରକ୍ଷା କ୍ଷେତ୍ରରେ ସହଯୋଗ ଦୁଇ ଦେଶ ମଧ୍ୟରେ ଆପୋଷ ବିଶ୍ୱାସର ପ୍ରତିଫଳନ ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି।
ରକ୍ଷା ଓ ସୁରକ୍ଷା କ୍ଷେତ୍ର ଆପସୀ ସହଯୋଗ ଆପସୀ ବିଶ୍ୱାସ କା ପରିଚାୟକ ହେ। ରକ୍ଷା ମନ୍ତ୍ରାଳୟ କି ବିଲ୍ଡିଙ୍ଗ ଜିସ୍କା ଆଜ ଉଦ୍ଘାଟନ କିଆ ଜା ରହା ହେ ୟେ ଟ୍ରଷ୍ଟ କି କଂକ୍ରିଟ ଇମାରତ ହେ ହମାରି ମଜବୁତ ସାଝେଦାରୀ କା ପ୍ରତୀକ ହେ। ସାଝେଦାରୀ ଅବ ବେଦର ସାଇନ୍ସ ମେ ଭି ହୋଗୀ ମୌସମ ଚାହେ ଜୈସା ହୋ ଆୱର ଫ୍ରେଣ୍ଡସିପ ୱିଲ ଅଲୱେଜ ରିମେନ ବ୍ରାଇଟ ଆଣ୍ଡ କ୍ଲିୟର। ମାଳଦ୍ୱୀପ କି ରକ୍ଷା କ୍ଷମତାଓ କେ ବିକାଶ ମେ ଭାରତ ନିରନ୍ତର ସହଯୋଗ ଦେତା ରହେଗା। ହିନ୍ଦ ମହାସାଗର କ୍ଷେତ୍ର ମେ ଶାନ୍ତି ସ୍ଥିରତା ଔର ସମୃଦ୍ଧି ହମାରା ସାଝା ଲକ୍ଷ୍ୟ ହେ।
ଏହି ଅବସରରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତକୁ ତାଙ୍କ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରର ବିକାଶ ଦିଗରେ ମୁଖ୍ୟ ଭାଗିଦାରୀ ଭାବେ ଅଭିହିତ କରିଛନ୍ତି। ଭାରତ ସହିତ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ମାଳଦ୍ୱୀପ ପ୍ରତିବଦ୍ଧ ବୋଲି ସେ ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମାଳଦ୍ୱୀପ ଗସ୍ତ ଶେଷ କରି ଭାରତ ପ୍ରତ୍ୟାବର୍ତ୍ତନ କରିବେ। ସନ୍ଧ୍ୟାରେ ଶ୍ରୀ ମୋଦି ତାମିଲନାଡୁକୁ ଦୁଇଦିନିଆ ଗସ୍ତରେ ଯାଇ ଟୁଟିକୋରିନ୍ଠାରେ 4,800 କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଏହି ଅବସରରେ ବିଶ୍ୱସ୍ତରୀୟ ବାୟୁ ଭିତ୍ତିଭୂମି ବିକାଶ ଓ ସଂଯୋଗୀକରଣ ବୃଦ୍ଧି ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ପ୍ରାୟ 450 କୋଟି ଟଙ୍କା ବ୍ୟୟରେ ନିର୍ମିତ ଟୁଟିକୋରିନ୍ ବିମାନ ବନ୍ଦରର ନୂତନ ଟର୍ମିନାଲ ଭବନର ଉଦ୍ଘାଟନ କରିବେ। ସଡ଼କ ଭିତ୍ତିଭୂମି କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ 2 ଗୁରୁତ୍ୱପୂର୍ଣ୍ଣ ରାଜପଥ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାର କାର୍ଯ୍ୟସୂଚୀ ରହିଛି। ସେଥିମଧ୍ୟରେ 50 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ 36 ଜାତୀୟ ରାଜପଥର ସେଥିଆଥୋପ୍ ଚୋଲାପୁରମ୍କୁ 4 କରିବା ଓ ଟୁଟିକୋରିନ୍ ବନ୍ଦର ରାସ୍ତାକୁ 6 କରିବା ଅନ୍ତର୍ଭୁକ୍ତ। ଏଥିଲାଗି ପ୍ରାୟ 2,550 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟଟକଳ କରାଯାଇଛି। ଶ୍ରୀ ମୋଦି ଆଜି ବନ୍ଦର ଭିତ୍ତିଭୂମି ଓ ସ୍ୱଚ୍ଛ ଶକ୍ତି ପଦକ୍ଷେପକୁ ବୃଦ୍ଧି କରିବା ଲାଗି ଭି ଓ ଚିଦାବର୍ଣ୍ଣାର ବନ୍ଦରରେ 285 କୋଟି ଟଙ୍କା ମୂଲ୍ୟ ବ୍ୟୟ ଅଟକଳରେ ଉତ୍ତର କାର୍ଗୋ ବର୍ଥର ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀ ବିଦ୍ୟୁତ୍ ପରିବହନ ଲାଗି କୁଡନକୁଲମ୍ ପରମାଣୁ ଶକ୍ତିକେନ୍ଦ୍ର ପାଇଁ ଆନ୍ତଃରାଜ୍ୟ ପରିବହନ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପରେ ପ୍ରଧାନମନ୍ତ୍ରୀ ଗଙ୍ଗୋଇକୋଣ୍ଡା ଚୋଳପୁରମ୍ ମନ୍ଦିରରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ତିରୁବଥିରାଇ ମହୋତ୍ସବରେ ସମ୍ରାଟ ରାଜେନ୍ଦ୍ର ଚୋଳ ପ୍ରଥମଙ୍କ ସମ୍ମାନାର୍ଥେ ଏକ ସ୍ମାରକୀ ମୁଦ୍ରାର ଉନ୍ମୋଚନ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର ଏହା ହେବ 124ତମ ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ଭାରତର ଅପରେସନ୍ ସିନ୍ଦୁର ସମ୍ପର୍କିତ ଏକ ସ୍ୱତନ୍ତ୍ର ଆଲୋଚନା ଆସନ୍ତା ସୋମବାର ଦିନ ଲୋକସଭାରେ ଅନୁଷ୍ଠିତ ହେବ। ଗତକାଲି ନୂଆଦିଲ୍ଲୀଠାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସାମ୍ବାଦିକମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନେଇଯାଇଛି। ସୋମବାର ଦିନ ଏହି ଆଲୋଚନା ଲୋକସଭାରେ 16 ଘଣ୍ଟା ଧରି ଚାଲିବାକୁ ଥିବାବେଳେ ଅନୁରୂପ ଭାବେ ମଙ୍ଗଳବାର ଦିନ ରାଜ୍ୟସଭାରେ ମଧ୍ୟ 16 ଘଣ୍ଟା ଧରି ଏହି ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ଶ୍ରୀ ରିଜିଜୁ କହିଛନ୍ତି।
लोकसभा में 16 घंटे के लिए ऑपरेशन सिंदूर पर चर्चा होगी और ट्यूसडे को राज्यसभा में फिर 16 घंटे के लिए ऑपरेशन सिंदूर पर चर्चा होगी। ये स्पेशल डिस्कशन का एग्रीमेंट ये पहले बार नहीं है। चर्चा करने का कई तरीके होते हैं, इसलिए ऑपरेशन सिंदूर का चर्चा स्पेशल डिस्कशन होगा, कोई स्पेसिफिक रूल्स पे नहीं, ये एक स्पेशल डिस्कशन है।
କାର୍ଗିଲ୍ ବିଜୟ ଦିବସର 26ତମ ବାର୍ଷିକୀ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। 1999 କାର୍ଗିଲ୍ ଯୁଦ୍ଧରେ ପ୍ରତିକୂଳ ପାଗ ସତ୍ତ୍ୱେ ଶତ୍ରୁକୁ ପରାସ୍ତ କରିବାରେ ଭାରତୀୟ ସୈନ୍ୟମାନଙ୍କର ବୀରତ୍ୱ ଏବଂ ତ୍ୟାଗକୁ ଆଜି ସ୍ମରଣ କରାଯାଉଛି। ପାକିସ୍ତାନ ବିପକ୍ଷରେ ଅପରେସନ୍ ବିଜୟ ମାଧ୍ୟମରେ ଭାରତର ବଡ଼ ସଫଳତାକୁ ମନେ ପକାଇବା ସହିତ ଶହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ହେଉଛି ଆଜି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅପରେସନ୍ ମାଧ୍ୟମରେ ଭାରତୀୟ ସେନାବାହିନୀ ଜାମ୍ମୁ କାଶ୍ମୀରର କାର୍ଗିଲ୍ ଜିଲ୍ଲାରୁ ପାକିସ୍ତାନୀ ଆତଙ୍କବାଦୀ ଓ ଅନୁପ୍ରବେଶକାରୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲେ। ପ୍ରଧାନମନ୍ତ୍ରୀ ପଦରେ କ୍ରମାଗତ ଭାବେ ସର୍ବାଧିକ ଦିନ ରହିବାରେ ନରେନ୍ଦ୍ର ମୋଦି ହେଉଛନ୍ତି ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ କହିଛନ୍ତି, ଜନସାଧାରଣଙ୍କ ରେକର୍ଡ ସଂଖ୍ୟକ ଭୋଟ୍ ଲାଗି ଶ୍ରୀ ମୋଦି ଏହି ସଫଳତା ହାସଲ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ପଦରେ 4077 ଦିନ ରହିଥିବା ବେଳେ ଶ୍ରୀ ମୋଦି ଗତକାଲି ସୁଦ୍ଧା 4078 ଦିନ ସମ୍ପୂର୍ଣ୍ଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଏହି କାର୍ଯ୍ୟକାଳକୁ ଶ୍ରୀ ତ୍ରିବେଦୀ ଦେଶର ବିକାଶର ସ୍ୱର୍ଣ୍ଣିମ ଅଧ୍ୟାୟର ପ୍ରତୀକ ଭାବେ ଅଭିହିତ କରିଛନ୍ତି।
कार्यकाल की निरंतरता के 4078 दिन पूर्ण हो गए। इसके द्वारा श्रीमती इंदिरा गांधी जी के कार्यकाल के रिकॉर्ड को पीछे छोड़ते हुए जवाहरलाल नेहरू के बाद सबसे लंबे समय तक निरंतर प्रधानमंत्री के पद पर रहने का जन विश्वास, जन आशीर्वाद और राष्ट्र की निष्ठा से युक्त यह कार्यकाल का रिकॉर्ड बनाने में जो प्रधानमंत्री जी का योगदान रहा है, उससे हर भारतवासी हर्ष का अनुभव कर रहा है।
କ୍ରିକେଟ୍ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡଠାରେ ଚାଲିଥିବା ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ରେ ଆଜି ଚତୁର୍ଥ ଦିନରେ ଇଂଲଣ୍ଡ ଗତକାଲିର ପ୍ରଥମ ଇନିଂସର ସ୍କୋର 7 ୱିକେଟ୍ରେ 544 ରନ୍ରୁ ବ୍ୟାଟିଂ ଆରମ୍ଭ କରିବ। ଭାରତ ପ୍ରଥମ ଇନିଂସରେ 358 ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା। ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡ 186 ରନ୍ରେ ଆଗୁଆ ରହିଛି। ବେନ୍ ଷ୍ଟୋକ୍ସ ଓ ଲିଆମ୍ ଡସନ୍ ଅପରାଜିତ ରହିଛନ୍ତି। ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍ 150 ରନ୍ କରି ଅଷ୍ଟ୍ରେଲିଆର ରିକି ପଣ୍ଟିଙ୍କର 13,378 ରନ୍ ଅତିକ୍ରମ କରି ଟେଷ୍ଟ କ୍ରିକେଟ୍ ଇତିହାସରେ ଦ୍ୱିତୀୟ ସର୍ବାଧିକ ରନ୍ କରିବାର ସଫଳତା ହାସଲ କରିଛନ୍ତି। ଭାରତର ସଚିନ ତେନ୍ଦୁଲକର ଟେଷ୍ଟ କ୍ରିକେଟ୍ରେ ସର୍ବାଧିକ 15,921 ରନ୍ କରିବାର ରେକର୍ଡ ଅର୍ଜନ କରିଛନ୍ତି। ଏହି ପାଞ୍ଚଟିକିଆ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଇଂଲଣ୍ଡ 2 ମ୍ୟାଚ୍ରେ ବିଜୟୀ ହୋଇ ବର୍ତ୍ତମାନ 2-1 ସିରିଜ୍ ଅଗ୍ରଣୀ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ମାଳଦ୍ୱୀପର ଆଜି 60ତମ ସ୍ୱାଧୀନତା ଦିବସ ପାଳନ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାମିଲନାଡୁକୁ ଆଜିଠାରୁ 2 ଦିନିଆ ଗସ୍ତରେ ଯାଇ ବିବିଧ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ଦେଶ ଆଜି ପାଳନ କରୁଛି କାର୍ଗିଲ୍ ବିଜୟ ଦିବସର 26ତମ ବାର୍ଷିକୀ ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ରେ ଆଜି ଚତୁର୍ଥ ଦିନରେ ଗତକାଲିର ସ୍କୋର 7 ୱିକେଟରେ 544 ରନ୍ରୁ ବ୍ୟାଟିଂ ଆରମ୍ଭ କରିବ ଇଂଲଣ୍ଡ। ସମ୍ବାଦ ଶେଷ ହେଲା।